ଆକାଶବାଣୀ ଆଞ୍ଚଳିକ ସମ୍ଭାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ କିଶୋରୀମାନଙ୍କ ପାଇଁ ଆସନ୍ତା ଶନିବାର ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଆସନ୍ତା ମାସ ସୁଦ୍ଧା ଭୁବନେଶ୍ୱର ବାଇପାସ୍ ରିଙ୍ଗ୍ ରୋଡ୍ କାର୍ଯ୍ୟ ଆରମ୍ଭ ହେବା ନେଇ ଜାତୀୟ ରାଜପଥ ପ୍ରାଧିକରଣର ସୂଚନା। କେନ୍ଦ୍ରାପଡ଼ା ବଳଦେବଜୀଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର କଲେ ରାଜ୍ୟ ସରକାର। ଏବଂ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ଦେଶବ୍ୟାପୀ କିଶୋରୀମାନଙ୍କ ପାଇଁ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏଥିରେ 14 ପର୍ଯ୍ୟନ୍ତ ବାଳିକାଙ୍କୁ ଗୋଟିଏ ଡୋଜ୍ ଏବଂ 14 ଉର୍ଦ୍ଧ୍ୱ ବୟସ୍କଙ୍କୁ 3 ଡୋଜ୍ ଟିକା ପ୍ରଦାନ କରାଯିବ। ପ୍ରଥମ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଟିକାକରଣ ହେବ। ଏହାପରେ 40 ପର୍ଯ୍ୟନ୍ତ ବୟସ୍କ ମହିଳାଙ୍କୁ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। 2026-27 ଆର୍ଥିକ ବର୍ଷରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ। ଅଭିଯାନରେ ସମସ୍ତ ପ୍ରକାର କର୍କଟ ରୋଗ ପ୍ରତିହତ ପାଇଁ ପଦକ୍ଷେପ ନିଆଯିବ। ରାଜ୍ୟ ସରକାର ଅଭିଯାନ ନିମନ୍ତେ 311 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱର ବାଇପାସ୍ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ନେଇ ଜାତୀୟ ରାଜପଥ ପ୍ରାଧିକରଣ ଆଞ୍ଚଳିକ ମୁଖ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ 3 ନିର୍ମାଣକାରୀ ସଂସ୍ଥାକୁ ଚୟନ କରାଯାଇଛି। ଖୋର୍ଦ୍ଧା, ରାମେଶ୍ୱର, ବିଲ୍ଲିପଦ ଏବଂ ଗୋବିନ୍ଦପୁର କଟକ ଟାଙ୍ଗିକୁ 6 ବିଶିଷ୍ଟ ରିଙ୍ଗ୍ ରୋଡ୍ ସଂଯୋଗ କରାଯିବ। 110 ବିଶିଷ୍ଟ ରିଙ୍ଗରୋଡ଼ର ପ୍ରତ୍ୟେକ ପର୍ଯ୍ୟାୟ ପାଇଁ 1500 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆସନ୍ତା ମାସ ସୁଦ୍ଧା କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ 31 ପର୍ଯ୍ୟନ୍ତ ଧାନ କିଣା ଜାରି ରହିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଟୋକନ ସମୟସୀମା ସମାପ୍ତ ହୋଇଥିଲେ ମଧ୍ୟ ଆଉ 15 ଅବଧି ବୃଦ୍ଧି କରାଯିବ। ଜିଲ୍ଲାପାଳମାନଙ୍କୁ ଅବଧି ବୃଦ୍ଧିର ଦାୟିତ୍ୱ ପ୍ରଦାନ କରାଯାଇଛି। ବିଳମ୍ବ କିମ୍ବା ସମସ୍ୟା ଯୋଗୁଁ କୌଣସି ଚାଷୀଙ୍କୁ ଧାନ ବିକ୍ରୟରୁ ବାଦ୍ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ଆମର ଲକ୍ଷ୍ୟ ଜଣେ ବି ଚାଷୀ ହଇରାଣ ହେବେ ନାହିଁ। ଆଜି ପର୍ଯ୍ୟନ୍ତ 63,65,000 ମେଟ୍ରିକ ଟନ୍ ଧାନ ଆମେ କ୍ରୟ କରିସାରିଲୁଣି। ଆମେ ଆବଶ୍ୟକ ପଡ଼ିଲେ 80 ମେଟ୍ରିକ ଟନ୍ ଧାନ କିଣିବୁ। ଆମର ଗତ ବର୍ଷ ଖରିଫ୍ରେ 74 ମେଟ୍ରିକ ଟନ୍ ଧାନ ଆମେ କିଣିଛୁ। ମାର୍ଚ୍ଚ 31 ପର୍ଯ୍ୟନ୍ତ ଇଏ ଧାନ ପ୍ରୋକ୍ୟୁରମେଣ୍ଟ କାର୍ଯ୍ୟ ଚାଲିବ। ଆମେ ତାରି ଭିତରେ ସମସ୍ତ ଚାଷୀମାନଙ୍କର ଧାନ ଆମେ କିଣିବୁ। ଯେଉଁମାନେ ପଞ୍ଜୀକରଣ କରିଛନ୍ତି, ଯେଉଁମାନେ ଟୋକନ ପାଇଛନ୍ତି, ସେ ଅନୁଯାୟୀ ଆମେ ନିଶ୍ଚିତ ଧାନ କିଣିବୁ।
ଗଞ୍ଜାମ ଜିଲ୍ଲାରେ ଏପର୍ଯ୍ୟନ୍ତ ଚାଷୀଙ୍କଠାରୁ 92% ଧାନ ସଂଗ୍ରହ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି। ଜିଲ୍ଲାର 1,36,502 ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ 1,87,84,00,000 ପଠାଯାଇଥିବା ସେ ସୂଚନା ଦେଇଛନ୍ତି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟକ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି। ରାଜ୍ୟ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଆଜି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଗସ୍ତ କରି ବିବିଜି ରାମଜୀ ଯୋଜନାର ରୂପରେଖ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। କୋଟପାଡ଼ ଦଶହରା ପଡ଼ିଆଠାରେ ଆୟୋଜିତ ସଚେତନତା ସଭାରେ ଶ୍ରୀ ନାୟକ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ସଚେତନତା ପାଇଁ 100 ଅଭିଯାନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣିଆ ଉନ୍ନୟନ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କ ମଧ୍ୟରେ ବାଲ୍ୟ ବିବାହ ଉଚ୍ଛେଦ ଉପରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଅବସରରେ ପ୍ରତ୍ୟେକ ବ୍ଲକ ପଞ୍ଚାୟତ ଏବଂ ବିଭିନ୍ନ ଗ୍ରାମଗୁଡ଼ିକରେ ସଚେତନତା ପ୍ରଚାରପତ୍ର ବଣ୍ଟନ କରାଯିବା ସହ ବ୍ୟାନର ପୋଷ୍ଟର ଲଗାଯାଇଛି। ଜାତୀୟ ମାନବାଧିକାର ଆୟୋଗର ସ୍ୱତନ୍ତ୍ର ଅଧିକାରୀ ବାଳକୃଷ୍ଣ ଗୋଏଲ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ଶ୍ରୀ ଗୋଏଲ ଭୁବନେଶ୍ୱର ସିଆର୍ପି ଅଞ୍ଚଳରେ ଏକ ସରକାରୀ ସୁଲଭ ମୂଲ୍ୟ କେନ୍ଦ୍ରକୁ ଯାଇ ସୁଷମ ବଣ୍ଟନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ହିତାଧିକାରୀମାନଙ୍କ ସହ ଆଲୋଚନା କରି ରାସନ ସାମଗ୍ରୀର ସମୟୋଚିତ ବଣ୍ଟନ, ଏଫିକ୍ୟୁ ମାନର ଚାଉଳ ଗୁଣବତ୍ତା ଚିହ୍ନଟ ଆଦି କାର୍ଯ୍ୟର ତଦାରଖ କରିଥିଲେ। ଅଧିକାରୀ ଶ୍ରୀ ଗୋଏଲ ଖଣ୍ଡଗିରିସ୍ଥିତ ସୁଭଦ୍ରା ମହତାବ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କର ସ୍ୱାସ୍ଥ୍ୟ, ପୋଷଣ, ଆବାସ ବ୍ୟବସ୍ଥା ଆଦି ଅନୁଧ୍ୟାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ବଳଦେବଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 1 କୋଟି ଟଙ୍କା ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର କରାଯାଇଛି। ଏ ସମ୍ପର୍କରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ ରଥର 14ଟି ଚକର ଅବସ୍ଥା ଭଲ ନ ଥିବାରୁ ରଥ ମାଉସୀମା ମନ୍ଦିର ନିକଟରେ ନିର୍ଦ୍ଧାରିତ ସମୟରେ ପହଞ୍ଚପାରୁ ନ ଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ବଳଦେବଜୀଉଙ୍କର ରଥ ନିର୍ମାଣ ପାଇଁ ରାଜ୍ୟ ସରକାର 1 କୋଟି ଟଙ୍କା ଅନୁଦାନ ରାଶି ମଞ୍ଜୁର କରିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଭୁବନେଶ୍ୱରର ଆଇଗିଣିଆ ଅଞ୍ଚଳରେ ଗତକାଲି ବର୍ଷା ପବନରେ ହୋର୍ଡିଂ ଭୁଶୁଡ଼ିବା ଘଟଣାରେ 2 ଜଣଙ୍କର ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଉଭୟ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗତ ଜାନୁଆରୀ ମାସରେ ହୋଇଥିବା ମାତୃ ଓ ଶିଶୁ ମୃତ୍ୟୁର ସମୀକ୍ଷା କରିଛନ୍ତି। ଅଙ୍ଗନୱାଡ଼ି ଓ ଆଶାଦିଦିମାନେ ମାତୃ ଓ ଶିଶୁ ମୃତ୍ୟୁ ରୋକିବା ଦିଗରେ କରୁଥିବା କାର୍ଯ୍ୟର ସେ ତଦାରଖ କରିଛନ୍ତି। ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟସେବାରେ ଥିବା ବ୍ୟବଧାନକୁ ଶୀଘ୍ର ପୂରଣ କରିବା, ରକ୍ତ ଭଣ୍ଡାରରେ ରକ୍ତ ଗଚ୍ଛିତ ରଖିବା, ଆୟୁଷ୍ମାନ ଶିବିରରେ ରକ୍ତଦାନ କ୍ୟାମ୍ପ କରିବା, ଗ୍ରୀଷ୍ମ ଋତୁର ମୁକାବିଲା ନେଇ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବା ଆଦି ପରାମର୍ଶ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ଅନ୍ତରପଡ଼ା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନାଗ୍ନି ପ୍ରତିରୋଧ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାରେ ବିଭାଗୀୟ ଅଧିକାରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବନାଗ୍ନିର କ୍ଷତିକାରକ ପ୍ରଭାବ ଏବଂ ଏହାର ପ୍ରତିରୋଧ ନିମନ୍ତେ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ରାୟଗଡ଼ା ଜିଲ୍ଲାରେ ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ବନଖଣ୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲରେ ନିଆଁ ଲିଭା କାର୍ଯ୍ୟରେ ପ୍ରାୟ 100 ଜଣ ସ୍ୱତନ୍ତ୍ର ତାଲିମପ୍ରାପ୍ତ ସ୍କ୍ୱାଡ୍, 8ଟି ଗାଡ଼ି, 100ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରାଯିବା ସହିତ 8ଟି କଣ୍ଟ୍ରୋଲ୍ରୁମ୍ ସ୍ଥାପନ କରାଯାଇଥିବା ସୂଚନା ଦିଆଯାଇଛି। ନୂଆପଡ଼ାଠାରେ ଜିଲ୍ଲା ପୁଲିସ୍ ପକ୍ଷରୁ ଇ ସମନ ଆବେଦନ ପ୍ରକ୍ରିୟାକୁ ଲାଗୁ କରିବା ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ ଏବଂ ଜାତୀୟ ସୂଚନାତ୍ମକ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ପୁଲିସ୍ ସେବାକୁ ଅତ୍ୟାଧୁନିକ ଉନ୍ନତ ପ୍ରଣାଳୀ ବ୍ୟବହାର କରି ସୁରକ୍ଷାରେ ସ୍ୱଚ୍ଛତା ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। କେନ୍ଦ୍ରାପଡ଼ାର ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ନିଯୁକ୍ତି ମେଳାକୁ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଉଦ୍ଘାଟନ କରିଥିଲେ। ଏଥିରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ 54ଟି ସଂସ୍ଥା ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବକାର୍ଯ୍ୟ ବିଭାଗ ଏବଂ ଯୁବକାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ 200ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇ ଭାରତର ଆପଦକାଳୀନ 50 ବର୍ଷ ଭାରତ ଲୋକତନ୍ତ୍ର ପାଇଁ ଏକ ଶିକ୍ଷା ଉପରେ ଆଲୋଚନା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ପକ୍ଷରୁ ବରଗଡ଼ ପଞ୍ଚାୟତ କଲେଜଠାରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିକଶିତ ଭାରତ ଦିଗରେ ଯୁବ ସ୍ୱର ପାଇଁ ଜାତୀୟ ଆଲୋଚନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନୂଆପଡ଼ାଠାରେ କୌଶଳ ପାଳନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ସିଦ୍ଧାର୍ଥ ଶଙ୍କର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ କୋଶଳୀ ଭାଷାକୁ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳନ କରିବା ଏବଂ ଏହି ଭାଷାକୁ ସମ୍ଭିଧାନର 8ମ ଅନୁଚ୍ଛେଦରେ ସ୍ଥାନ ଦେବା ଆଦି ପ୍ରସଙ୍ଗ ନେଇ ମତ ଉପସ୍ଥାପନ କରିଥିଲେ। ପାଣିପାଗ ଓଡ଼ିଶାର ଉତ୍ତର ଉପକୂଳ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ସମେତ 23ଟି ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା କରାଯାଇଛି। ଦେଶବ୍ୟାପୀ କିଶୋରୀମାନଙ୍କ ପାଇଁ ଆସନ୍ତା ଶନିବାର ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଆସନ୍ତା ମାସ ସୁଦ୍ଧା ଭୁବନେଶ୍ୱର ବାଇପାସ୍ ରିଙ୍ଗରୋଡ୍ କାର୍ଯ୍ୟ ଆରମ୍ଭ ହେବା ନେଇ ଜାତୀୟ ରାଜପଥ ପ୍ରାଧିକରଣର ସୂଚନା। କେନ୍ଦ୍ରାପଡ଼ା ବଳଦେବଜୀଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର କଲେ ରାଜ୍ୟ ସରକାର ଏବଂ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।